ओम शांति। 21/4/2026 प्रातः मुरली। मीठे बच्चे, ज्ञानर सागर बाबा आसी तुम पिलामानंक सम्मुखरे ज्ञानर नृत्य करिबा पई। तुमे माने जेते जेते बुद्धिवान एवं योग्य सेवाधारी हेब, सही अनुसारे ज्ञानर नृत्य मध्य भल हेब। प्रश्न: संगम जुगरे तुमे संतान माने निज भितरे क्यों अभ्यास पक्का करुछ? उत्तर: यादरे रहिबार, एहा ही हेउछि रूहानी अभ्यास। एही अभ्यास सहित तुमको दिव्य एवं अलौकिक कर्म मध्य करिबाकु हेबो। तुमे हेलो ब्राह्मण, तुमे समस्तंको सत्य सत्य कथा निश्चय सुनाइबा उचित। सेवा करिबार अभ्यास मध्य तुम संतान मानंकर रहिबा दरकार। गीत: धीरज धर मनुआ। ओम शांति। जेपरी डाक्तर खानारे केही रोगी थिले से दुखर मुक्त हेबार आशा रखी थांती, डाक्तरंको पचारी थांती जे अवस्था किपरी अछे, केबे एही रोगरु मुक्त हेबी, ए सबु कथा हेला शारीरिक कथा, एहा हेउछि अलौकिक कथा। बाबा आसी पिलामानं राय देउछंती, ए कथा तो पिलामाने जानी गलेनी जे वास्तवरे एहा सुख एवं दुखर खेल अटे। एमितिरे तो तुमको सत्य जुग ठारु एठारे अधिक फायदा मिलुछि, काहिंकि ना तुमे जानिछ जे आमे वर्तमान ईश्वरीय कोळरे अछो, ईश्वरकर संतान होइछो। वर्तमान समयरे आमर महिमा सर्वोच्च एवं गुप्त अटे। मनुष्य मात्र के बाबांको शिव ईश्वर भगवान मध्य कहउछन्ति, किंतु तांकु जानी नहंती, केवल डाकी चली छंते। ड्रामा अनुसार ही यही परी हुई छे। ज्ञान एवं अज्ञान, दिन एवं राति, गायन मध्य करी आसुछंती, किंतु एपरी तमो प्रधान बुद्धि होई गलेनी जहाँ के निज को तमो प्रधान बोली भावु ही नहंती। जदि जहाँ भाग्य रे बाबांकर संपत्ति पाइबार थिबो तेबे तो तांको बुद्धिरे रहिब ना। पिला माने जानिछंती जे आमे बिल्कुल ही घोर अंधियार रे थिलो, एबे बाबा आसीछंती तेणु केते आलोक मिलुछे। बाबा बुझाउथिबा ज्ञान कोनोसी वेद शास्त्र ग्रंथ आदि रे नाही, एहा मध्य बाबा सिद्ध करी बताउछंती। तुम संतान मानंकु रचयिता एवं रचनार आदि मध्य अंतर ज्ञान देउछंती, यहा पुणी प्रायः लोप होई जाउछे। मो बिना पुणी एही ज्ञान काहाकु मिली पारिबो नाही, पुणी एही ज्ञान प्रायः लोप होई जाई थाए। बुद्धिरे आसुछि जे कली युग चली गला, पुणी 5000 वर्ष परे एहार पुनरावृत्ति हेबो, एहा हेउछि नुआ कथा। ए कथा तो शास्त्र रे नाही, बाबा तो एही ज्ञान समस्तंकु एकापरि पढाउछंती, किंतु धारणा क्रमानुदय रे हेउछे। जदि भल सेवाधारी संतान माने आसी जानते तेबे बाबांकर ज्ञानर नृत्य मध्य सही परि चली थाए। डांसिंग गर्ल आगरे शौकिनी देखणा हारी थिले से मध्य खुशीरे बहुत भल नृत्य करी थाए। अल्प संख्यारे बसी थिले साधारण भावरे अल्प नृत्य करी थाए। बहुत प्रशंसक थिले तार मध्य उत्साह बढ़ी थाए। तेबे एठारे मध्य सही परी होई थाए। मुरली सबु संतान माने सुनुचंते, किंतु सम्मुखरे सुनिबार कथा अलगा ना। एहा मध्य देखाउचंते जे श्रीकृष्ण नृत्य करुथिले, ताहा कोनोसी शारीरिक नृत्य नुहे, वास्तवरे एहा ज्ञान नृत्य अटे। शिव बाबा निजे कहउचंते जे मु ज्ञानर नृत्य करिबा को आसुछि, मु हेउछि ज्ञानर सागर, एणु भल भल पॉइंट बाहरुछि। एहा हेला ज्ञानर मुरली, काठर मुरली नुहे। अति तपावन बाबा आसी सहज राजयोग सिखाइबे ना काठर मुरली बजाइबे? ए कथा कहारी ख्यालरे न थिबो जे बाबा आसी एही परि राजयोग सिखाइ थांती। एबे तुमे पिला माने ही जानुछ ବାକି କୌଣସି ମନୁଷ୍ୟଙ୍କ ବୁଦ୍ଧିରେ ଏ କଥା ଆସିପାରିବ ନାହିଁ। ଠାକୁର ଆସିଲା ବାଲା ମଧ୍ୟ କ୍ରମାନୁଦୟରେ ପଦ ପାଇବେ। କଳ୍ପ ପୂର୍ବରୁ ଯେପରି ପୁରୁଷାର୍ଥ କରିଥିଲେ ସେହିପରି ପୁରୁଷାର୍ଥ କରିଚାଲିଛନ୍ତି। ତୁମେ ଜାଣିଛ ଯେ କଳ୍ପ ପୂର୍ବ ପରି ବାବା ଆସୁଛନ୍ତି। ଏଠାକୁ ଆସି ପିଲାମାନଙ୍କୁ ସବୁ ରହସ୍ୟ ସ୍ପଷ୍ଟ ଭାବରେ ଶୁଣାଉଛନ୍ତି। କହୁଛନ୍ତି କି ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି। ପ୍ରତ୍ୟେକ ଏହି ଡ୍ରାମାର ବନ୍ଧନରେ ବନ୍ଧା ହୋଇଛନ୍ତି। ଯାହା କିଛି ସତ୍ୟ ଯୁଗରେ ହୋଇଥିଲା ତାହା ପୁଣି ହେବ। ଅନେକ ପ୍ରକାରର ଯୋନି ଅର୍ଥାତ୍ ପ୍ରାଣୀ ଅଛନ୍ତି। ସତ୍ୟ ଯୁଗରେ ଏତେ ଯୋନି ରହିବ ନାହିଁ। ସେଠାରେ ତ ଅଳ୍ପ ପ୍ରକାରର ପ୍ରାଣୀ ରହିବେ, ପୁଣି ବୃଦ୍ଧି ହୋଇ ଚାଲିବ। ଯେପରି ଅନେକ ଧର୍ମ ମଧ୍ୟ ବଢି ଚାଲିଛି ନା, ସତ୍ୟ ଯୁଗରେ ତ ଏତେ ଧର୍ମ ନ ଥିଲା। ଯାହା ସବୁ ସତ୍ୟ ଯୁଗରେ ଥିଲା ସେ ସବୁ ପୁଣି ସତ୍ୟ ଯୁଗରେ ହିଁ ଦେଖିବ। ସତ୍ୟ ଯୁଗରେ କୌଣସି ଛି ଛି ଦୁର୍ଗନ୍ଧ କରୁଥିବା ଆବର୍ଜନା ରହିବ ନାହିଁ। ସେହି ଦେବୀ ଦେବତାମାନଙ୍କୁ ଭଗବାନ ଭଗବତୀ ବୋଲି କହୁଛନ୍ତି। ଅନ୍ୟ କୌଣସି ଖଣ୍ଡ ରାଷ୍ଟ୍ରରେ କେବେ ବି କାହାକୁ ଦେବୀ ଦେବତା କୁହାଯାଏ ନାହିଁ। ଏହି ଦେବତାମାନେ ନିଶ୍ଚିନ୍ତ ସ୍ୱର୍ଗରେ ରାଜ୍ୟ କରୁଥିଲେ। ତାଙ୍କର ଦେଖ କେତେ ଗାୟନ ରହିଛି। ତୁମ ସନ୍ତାନମାନଙ୍କର ଏବେ ଧୈର୍ଯ୍ୟ ଆସିଗଲାଣି। ତୁମେ ଜାଣିଛ ଯେ ଆମର ପଦ କେତେ ଉଚ୍ଚ ବା କମ ଅଟେ, ଆମେ କେତେ ନମ୍ବର ରଖି ପାସ୍ ହେବୁ। ପ୍ରତ୍ୟେକ ନିଜକୁ ତ ବୁଝିପାରୁଛନ୍ତି ନା କି ଅମୁକ କେତେ ଭଲ ସେବା କରୁଛି। ହଁ, ଚାଲୁ ଚାଲୁ ତୋଫାନ ମଧ୍ୟ ଆସିଯାଉଛି। ବାବା ତ କହୁଛନ୍ତି କି ପିଲାମାନଙ୍କ ସମ୍ମୁଖକୁ କୌଣସି ଖରାପ ଗ୍ରହ ତୋଫାନ ଆଦି ନ ଆସୁ। ମାୟା ଭଲ ଭଲ ସନ୍ତାନମାନଙ୍କୁ ମଧ୍ୟ ତଳକୁ ଖସାଇ ଦେଉଛେ। ତେଣୁ ବାବା ଧୈର୍ଯ୍ୟ ଦେଉଛନ୍ତି, କହୁଛନ୍ତି ବାକି ଆଉ କମ୍ ସମୟ ବାକି ଅଛେ, ତୁମକୁ ସେବା ମଧ୍ୟ କରିବାକୁ ହେବ। ସ୍ଥାପନା ହୋଇଗଲେ ପୁଣି ତ ଯିବାକୁ ପଡ଼ିବ, ଏଥିରେ ଗୋଟିଏ ସେକେଣ୍ଡ ମଧ୍ୟ ଆଗ ପଛ ହୋଇପାରିବ ନାହିଁ। ଏହି ରହସ୍ୟ ପିଲାମାନେ ହିଁ ବୁଝିପାରିବେ। ଆମେମାନେ ଡ୍ରାମାର ଅଭିନେତା ଅଟୁ, ଏଥିରେ ଆମର ମୁଖ୍ୟ ପାର୍ଟ ରହିଛି। ଭାରତକୁ ନେଇ ହାର ଜିତ୍ର ଖେଳ ତିଆରି ହୋଇଛି। ଭାରତ ହିଁ ପବିତ୍ର ଥିଲା, କେତେ ଶାନ୍ତି ପବିତ୍ରତା ଥିଲା, ଏହା କାଲିର ହିଁ କଥା। କାଲି ଆମେ ହିଁ ଅଭିନୟ କରୁଥିଲୁ। 5000 ବର୍ଷର ସାରା ପାର୍ଟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଆମେ ଚକ୍ର ଲଗାଇ ଆସିଛୁ, ଏବେ ପୁଣି ବାବାଙ୍କ ସହିତ ଯୋଗ ଲଗାଉଛୁ। ଏହା ଦ୍ୱାରା ହିଁ ଖାଦ ବାହାରିବ। ବାବା ମନେ ପଡ଼ିଲେ ବର୍ଷା ମଧ୍ୟ ନିଶ୍ଚୟ ମନେ ପଡ଼ିବ। ପ୍ରଥମେ ପ୍ରଥମେ ବାବାକୁ ଜାଣିବାକୁ ହେବ। ବାବା କହୁଛନ୍ତି ତୁମେ ମୋତେ ଜାଣିଗଲେ ମୋ ଦ୍ୱାରା ସବୁକିଛି ଜାଣିଯିବ। ଜ୍ଞାନ ତ ବହୁତ ସହଜ, ଏହା ଗୋଟିଏ ସେକେଣ୍ଡର କଥା, ତଥାପି ମଧ୍ୟ ବୁଝାଇ ଚାଲିଛନ୍ତି। ଜ୍ଞାନର ପଏଣ୍ଟ ସେ ଦେଇ ଚାଲିଛନ୍ତି। ମୁଖ୍ୟ ପଏଣ୍ଟ ଅର୍ଥାତ୍ ମନ୍ତ୍ର ହେଲା ମନ୍ମନାଭବ, ଏଥିରେ ହିଁ ବିଘ୍ନ ପଡ଼ୁଛି। ଦେହ ଅଭିମାନ ଆସିବା ଦ୍ୱାରା ଅନେକ ପ୍ରକାରର ବିଘ୍ନ ଆସିଯାଉଛି, ପୁଣି ଯୋଗ ଯୁକ୍ତ ହୋଇ ରହିବାରେ ବିଘ୍ନ ଆସୁଛି। ଯେପରି ଭକ୍ତି ମାର୍ଗରେ ଶ୍ରୀକୃଷ୍ଣଙ୍କର ସ୍ମୃତିରେ ବସିଲେ ବୁଦ୍ଧି କୁଆଡ଼େ କୁଆଡ଼େ ଚାଲିଯାଇଥାଏ, ଭକ୍ତର ଅନୁଭବ ତ ସମସ୍ତଙ୍କର ରହିଛି। ଏହି ଜନ୍ମର ହିଁ କଥା, ଏହି ଜନ୍ମକୁ ଜାଣିଗଲେ କିଛି ନା କିଛି ଅତୀତ ଜନ୍ମକୁ ମଧ୍ୟ ବୁଝିପାରିବ। ବାବାଙ୍କୁ ମନେ ପକାଇବାର ଅଭ୍ୟାସ ପିଲାମାନଙ୍କର ହୋଇଗଲାଣି। ଯେତେ ତାଙ୍କର ସ୍ମୃତିରେ ରହିବ ସେତେ ଖୁସି ବଢ଼ିବ। ତାହା ସହିତ ଦିବ୍ୟ ଅଲୌକିକ କର୍ମ ମଧ୍ୟ କରିବାକୁ ହେବ। ତୁମେ ହେଉଛ ବ୍ରାହ୍ମଣ, ତୁମେ ସତ୍ୟ ନାରାୟଣ କଥା ଅମର କଥା ଶୁଣାଉଛ। ମୂଳ କଥା ହେଲା ଗୋଟିଏ, ଯେଉଁଥିରେ ସବୁକିଛି ଆସିଯାଉଛି। ଯୋଗ ଦ୍ୱାରା ହିଁ ବିକର୍ମ ବିନାଶ ହେଉଛି, ଏହା ଗୋଟିଏ ମାତ୍ର ରୁହାନି ସଉକ। ବାବା ବୁଝାଉଛନ୍ତି ଯେ ଜ୍ଞାନ ତ ବହୁତ ସହଜ। କନ୍ୟାମାନଙ୍କର ନାମରେ ଗାୟନ ମଧ୍ୟ ରହିଛି, ଅଧର କୁମାରୀ, କୁମାରୀ କନ୍ୟା, କୁମାରୀ ମାନଙ୍କର ନାମ ସବୁଠାରୁ ଅଧିକ ପ୍ରସିଦ୍ଧ ହୋଇଯାଇଛି। ତାଙ୍କର କୌଣସି ବନ୍ଧନ ନାହିଁ। ଦୁନିଆରେ ସ୍ୱାମୀ ତ ବିକାରଗ୍ରସ୍ତ କରିଦେଇଥାନ୍ତି, ଏହି ବାବା ତ ସ୍ୱର୍ଗକୁ ନେଇଯିବା ପାଇଁ ସଜାଉଛନ୍ତି, ମଧୁର ସାଗରକୁ ନେଇଯାଉଛନ୍ତି। ବାବା କହୁଛନ୍ତି ଏହି ପୁରୁଣା ଦୁନିଆକୁ ପୁରୁଣା ଦେହ ସହିତ ବିଲକୁଲ ଭୁଲି ଯାଅ। ଆତ୍ମା କହୁଛି ଯେ ମୁଁ ତ 84 ଜନ୍ମ ପୁରା କରିଛି, ଏବେ ପୁନର୍ବାର ଆମେ ବାବାଙ୍କ ଠାରୁ ପୁରା ବର୍ଷା ନେବୁ। ସାହସ ରଖୁଛନ୍ତି, ତଥାପି ବି ମାୟା ସହିତ ଲଢ଼ାଇ ତ ହେବ। ଆଗରେ ତ ଏହି ବ୍ରହ୍ମା ବାବା ଅଛନ୍ତି, ମାୟାର ତୁଫାନ ଏହାଙ୍କ ପାଖକୁ ଅଧିକ ଆସୁଛି। ବହୁତ ଆସି କହୁଛନ୍ତି ଯେ ବାବା ଆମର ଏପରି ହେଉଛି। ବାବା କହୁଛନ୍ତି ପିଲାମାନେ ହଁ, ଏହିପରି ତୁଫାନ ନିଶ୍ଚୟ ଆସିବ। ପ୍ରଥମେ ତ ମୋ ପାଖକୁ ଆସୁଛେ, ଶେଷରେ ସମସ୍ତଙ୍କର କର୍ମାତୀତ ଅବସ୍ଥା ହୋଇଯିବ। ଏହା କୌଣସି ନୂଆ କଥା ନୁହେଁ, ଅଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା। ଡ୍ରାମାରେ ଅଭିନୟ କରିଲ, ଏବେ ପୁଣି ଘରକୁ ଫେରିବ। ପିଲାମାନେ ଜାଣିଛନ୍ତି ଏହି ଦୁନିଆ ହେଉଛି ନର୍କ, କୁହନ୍ତି ମଧ୍ୟ ଏହି ଲକ୍ଷ୍ମୀ ନାରାୟଣ କ୍ଷୀର ସାଗରରେ ରହୁଥିଲେ। ଏହାଙ୍କର କେତେ ସୁନ୍ଦର ସୁନ୍ଦର ମନ୍ଦିର ତିଆରି କରାଯାଉଛି। ପ୍ରଥମେ ପ୍ରଥମେ ମନ୍ଦିର କରାଯାଉଥିବା ସମୟରେ କ୍ଷୀରର ପୋଖରୀ କରି ବିଷ୍ଣୁଙ୍କ ମୂର୍ତ୍ତିକୁ ବସାଇଥିବେ। ବହୁତ ଭଲ ଭଲ ଚିତ୍ର ତିଆରି କରି ପୂଜା କରୁଥିଲେ, ସେ ସମୟରେ ତ ବହୁତ ଶସ୍ତା ଥିଲା। ବାବା ସବୁ ଦେଖିଛନ୍ତି, ବାସ୍ତବରେ ଏହି ଭାରତ କେତେ ପବିତ୍ର, କ୍ଷୀରର ସାଗର ଥିଲା, ଦୁଧ ଘିଅର ଯେପରି ନଦୀ ଥିଲା, ଏହାର ମହିମା କରାଯାଇଛି। ସ୍ୱର୍ଗର ନାମ ନେବା ମାତ୍ରେ ହିଁ ମୁଖରେ ପାଣି ଆସିଯାଉଛି। ତୁମେ ସନ୍ତାନମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି, ତେଣୁ ବୁଦ୍ଧିରେ ଜ୍ଞାନ ଆସିଛି। ବୁଦ୍ଧି ଯୋଗ ପରମ ଧାମ ଘରେ ଏକାଗ୍ର ହେଉଛି, ପୁଣି ସତ୍ୟ ଯୁଗରେ ଏକାଗ୍ର ହେବ, ସେଠାରେ ସବୁକିଛି ନୂଆ ହିଁ ନୂଆ ହେବ। ବାବା ଶ୍ରୀ ନାରାୟଣଙ୍କର ମୂର୍ତ୍ତି ଦେଖି ବହୁତ ଖୁସି ହେଉଥିଲେ, ତାଙ୍କର ଚିତ୍ରକୁ ବହୁତ ସ୍ନେହରେ ରଖୁଥିଲେ। ଏ କଥା ବୁଝି ନଥିଲେ ଯେ ସେ ଏହିପରି ହେବେ। ଏହି ଜ୍ଞାନ ତ ଏବେ ବାବାଙ୍କ ଠାରୁ ମିଳିଛି। ତୁମକୁ ବ୍ରହ୍ମାଣ୍ଡ ଏବଂ ସୃଷ୍ଟି ଚକ୍ରର ଆଦି ମଧ୍ୟ ଅନ୍ତର ଜ୍ଞାନ ମିଳିଛି। ଜାଣିଛ ଯେ ଆମେ କିପରି ଚକ୍ର ଲଗାଇବୁ? ବାବା ଆମକୁ ରାଜଯୋଗ ଶିଖାଉଛନ୍ତି, ତୁମେ ବହୁତ ଖୁସି ହେବା ଉଚିତ। ବାକି ଅଳ୍ପ ସମୟ ଅଛି, ଶରୀରର କିଛି ନା କିଛି ବ୍ୟାଧି ତ ହେଉଛି। ବର୍ତ୍ତମାନ ଏହା ତୁମର ଅନ୍ତିମ ଜନ୍ମ, ଡ୍ରାମାର ପ୍ଲାନ ଅନୁସାରେ ଏବେ ତୁମ ସୁଖର ଦିନ ଆସୁଛି। ଦେଖୁଛ ଯେ ବିନାଶ ସମ୍ମୁଖରେ ଦଣ୍ଡାୟମାନ, ତୁମକୁ ତୃତୀୟ ନେତ୍ର ମିଳିଛି। ତୁମେ ବ୍ରହ୍ମ ଲୋକ, ସୂକ୍ଷ୍ମ ଲୋକ, ସ୍ଥୂଳ ଲୋକକୁ ଭଲ ଭାବରେ ଜାଣିଛ। ଏହି ସ୍ୱଦର୍ଶନ ଚକ୍ର ତୁମ ବୁଦ୍ଧିରେ ଘୁରି ଚାଲିଛି, ଖୁସି ମଧ୍ୟ ମିଳୁଛି। ବର୍ତ୍ତମାନ ଆମକୁ ବେହଦର ବାବା ଶିକ୍ଷକ ହୋଇ ପାଠ ପଢ଼ାଉଛନ୍ତି, କିନ୍ତୁ ନୂଆ କଥା ହୋଇଥିବା କାରଣରୁ ଘଡ଼ି ଘଡ଼ି ଭୁଲି ଯାଉଛନ୍ତି। ନହେଲେ ବାବା କହିବା ମାତ୍ରେ ହିଁ ଖୁସିର ନିଶା ଚଢ଼ିଯିବା ଉଚିତ। ରାମତୀର୍ଥ ଶ୍ରୀକୃଷ୍ଣଙ୍କର ଭକ୍ତ ଥିଲେ, ସେ ଶ୍ରୀକୃଷ୍ଣଙ୍କର ଦର୍ଶନ ପାଇଁ କେତେ କଣ କରୁଥିଲେ, ତାଙ୍କୁ ଶ୍ରୀକୃଷ୍ଣଙ୍କର ସାକ୍ଷାତକାର ହେଲା ଏବଂ ଖୁସି ହୋଇଗଲେ, କିନ୍ତୁ ଏହାଦ୍ୱାରା କଣ ହେଲା? କିଛି ତ ମିଳିଲା ନାହିଁ। ଏଠାରେ ତ ତୁମ ସନ୍ତାନମାନଙ୍କୁ ଖୁସି ବି ମିଳୁଛି, କାରଣ ଜାଣିଛ ଯେ 21 ଜନ୍ମ ପାଇଁ ଆମେ ଏତେ ଉଚ୍ଚ ପଦ ପାଇବୁ। ତିନି ଭାଗ ତ ତୁମେ ସୁଖୀ ରହୁଛ, ଯଦି ଅଧା ଅଧା ହେବ ତେବେ ତ ଫାଇଦା କିଛି ହେବ ନାହିଁ, ତୁମ ପରି ସୁଖ କେହି ଦେଖିପାରିବେ ନାହିଁ। ତୁମ ପାଇଁ ତ ଅସରନ୍ତି ସୁଖ ରହିଛି, ମହାନ ସୁଖ ଭିତରେ ଦୁଃଖର ଅନୁଭବ ହୁଏ ନାହିଁ। ସଙ୍ଗମରେ ତୁମେ ଉଭୟକୁ ଜାଣିପାରୁଛ ଯେ ଏବେ ଆମେ ଦୁଃଖରୁ ସୁଖକୁ ଯାଉଛୁ। ତୁମର ମୁଖ ଦିନ ଆଡ଼କୁ ଏବଂ ଗୋଡ଼ ରାତ୍ରି ଆଡ଼କୁ ରହିଛି। ଏହି ଦୁନିଆ ଲାତ ମାରିବାକୁ ହେବ, ଅର୍ଥାତ୍ ବୁଦ୍ଧିରୁ ଭୁଲିବାକୁ ପଡ଼ିବ। ଆତ୍ମା ଜାଣିଛି ଯେ ଏବେ ଘରକୁ ଯିବାକୁ ହେବ। ବହୁତ ଅଭିନୟ କରିସାରିଛି, ଏପରି ନିଜ ସହିତ କଥା ହେବା ଉଚିତ। ଏବେ ଯେତେ ବାବାଙ୍କୁ ମନେ ପକାଇବ ସେତେ ପାପ ଭସ୍ମ ହେବ। ବାବାଙ୍କ ସେବାରେ ରହି ଯେତେ ନିଜ ପରି କରାଇବ ବାବାଙ୍କର ସେତେ ପ୍ରତ୍ୟକ୍ଷତା କରିପାରିବ। ବୁଦ୍ଧିରେ ଅଛି ଯେ ଏବେ ଘରକୁ ଯିବାକୁ ହେବ, ତେଣୁ ଘରକୁ ହିଁ ମନେ ପକାଇବାକୁ ହେବ। ପୁରୁଣା ଘର ଭାଙ୍ଗି ଚାଲିଥାଏ, ତେବେ ଦେଖ କେଉଁଠି ନୂଆ ଘର ଆଉ କେଉଁଠି ପୁରୁଣା ଘର। ଏଥିରେ ରାତି ଦିନର ଫରକ ରହିଛି। ଏହା ତ ସମ୍ପୂର୍ଣ୍ଣ ବିଷୟ ବୈତରଣୀ ନଦୀ ଅଟେ। ପରସ୍ପରଙ୍କୁ ମାରୁଛନ୍ତି, ଝଗଡ଼ା କରୁଛନ୍ତି, ବାକି ବାବା ଆସିଛନ୍ତି, ତେଣୁ ବହୁତ ଲଢ଼ାଇ ଆରମ୍ଭ ହୋଇଯାଇଛି। ଯଦି ସ୍ତ୍ରୀ ବିକାର୍ଯ୍ୟ ଦେଉନାହିଁ, ତେବେ କେତେ ହଇରାଣ କରୁଛନ୍ତି, କେତେ ମୁଣ୍ଡ ପିଟୁଛନ୍ତି। କଳ୍ପ ପୂର୍ବରୁ ମଧ୍ୟ ଏହିପରି ଅତ୍ୟାଚାର ହୋଇଥିଲା। ବର୍ତ୍ତମାନର କଥା ହିଁ ଗାୟନ କରାଯାଉଛି। ତୁମେ ଦେଖୁଛ କେତେ ଡାକୁଛନ୍ତି, ସେହି ଡ୍ରାମାର ପାର୍ଟ ପୁନର୍ବୃତ୍ତି ହେଉଛି। ଏ କଥା ବାବା ଏବଂ ପିଲାମାନେ ଜାଣିଛନ୍ତି, ଆଉ କେହି ଜାଣିନାହାନ୍ତି। ଆଗକୁ ଗଲେ ସମସ୍ତେ ବୁଝିବେ, ଗାୟନ ମଧ୍ୟ କରୁଛନ୍ତି। ପତିତ ପାବନ ସମସ୍ତଙ୍କର ସଦ୍ଗତି ଦାତା ବାବା ଅଟନ୍ତି। ତୁମେ କାହାକୁ ବି ବୁଝାଇ ପାରିବ ଯେ ଭାରତ ସ୍ୱର୍ଗ ଏବଂ ନର୍କ କିପରି ହେଉଛି। ତୁମେ ଆସିଲେ ଆମେ ତୁମକୁ ସାରା ବିଶ୍ୱର ଇତିହାସ ଭୂଗୋଳ ବୁଝାଇବୁ। ଏହି ବେହଦର ଇତିହାସ ଭୂଗୋଳକୁ ଈଶ୍ୱର ଏବଂ ଈଶ୍ୱରଙ୍କର ସନ୍ତାନ ତୁମେମାନେ ହିଁ ଜାଣିଛ। ପବିତ୍ରତା ସୁଖ ଶାନ୍ତିର ସ୍ଥାପନା କିପରି ହେଉଛି, ଏହି ଇତିହାସ ଭୂଗୋଳକୁ ଜାଣିବା ଦ୍ୱାରା ତୁମେ ସବୁକିଛି ଜାଣିଯିବ। ବେହଦର ବାବାଙ୍କ ଠାରୁ ତୁମେ ନିଶ୍ଚୟ ବେହଦର ସମ୍ପତ୍ତି ହିଁ ନେବ। ଏ କଥା ଆସି ବୁଝ, ବହୁତ ବିଷୟବସ୍ତୁ ରହିଛି। ତୁମେ ସନ୍ତାନମାନଙ୍କ ବୁଦ୍ଧିରେ ତ ସମସ୍ତ ଜ୍ଞାନ ଭରପୁର ହୋଇଯାଇଛି। ଖୁସିର ସହିତ ଖୁସିର କେତେ ନଶା ଚଢ଼ୁଛେ। ସମସ୍ତ ଜ୍ଞାନ ତୁମ ସନ୍ତାନମାନଙ୍କ ପାଖରେ ଅଛି। ଜ୍ଞାନର ସାଗର ବାବାଙ୍କ ଠାରୁ ଜ୍ଞାନ ମିଳୁଛି। ପୁଣି ଆମେ ହିଁ ଯାଇ ଲକ୍ଷ୍ମୀ ନାରାୟଣ ହେବୁ। ସେଠାରେ ପୁଣି ଏହି ଜ୍ଞାନ କିଛି ହେଲେ ରହିବ ନାହିଁ। କେତେ ଗୁହ୍ୟ ରହସ୍ୟ ଅଟେ ଯାହାକି ବୁଝିବାକୁ ହେବ। ପିଲାମାନେ ସିଢ଼ିର ଚିତ୍ରକୁ ଭଲ ଭାବରେ ବୁଝିଗଲେଣି ନା? ତେବେ ଏହା 84 ଜନ୍ମର ଚକ୍ର ଅଟେ। ଏବେ ମନୁଷ୍ୟମାନଙ୍କୁ ମଧ୍ୟ ସ୍ପଷ୍ଟ ଭାବରେ ବୁଝାଇବାକୁ ହେବ। ଏହାକୁ ଏବେ ସ୍ୱର୍ଗ ଅଥବା ପବିତ୍ର ଦୁନିଆ କୁହାଯିବ ନାହିଁ। ସତ୍ୟ ଯୁଗ ଅଲଗା ଓ କଳି ଯୁଗ ଅଲଗା ଅଟେ। ଏହି ଚକ୍ର କିପରି ଘୁରୁଛି ଏହାକୁ ବୁଝାଇବା ସହଜ ଅଟେ। ଜ୍ଞାନ ତ ବୁଝିବା ପାଇଁ ବହୁତ ସହଜ, କିନ୍ତୁ ପୁରୁଷାର୍ଥ କରି ଯୋଗର ଯାତ୍ରାରେ ରହିବା ଏହା ବହୁତଙ୍କ ଦ୍ୱାରା ହୋଇପାରୁନାହିଁ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ଏହି ପୁରୁଣା ଦେହ ଓ ଦୁନିଆକୁ ବୁଦ୍ଧିରୁ ଭୁଲି ବାବା ଓ ଘରକୁ ୟାଦ କରିବାକୁ ହେବ। ସର୍ବଦା ଏହି ଖୁସିରେ ରହିବାକୁ ହେବ ଯେ ଏବେ ଆମ ସୁଖର ଦିନ ଆସୁଛି। 2 ନମ୍ବର ପଏଣ୍ଟ, ଜ୍ଞାନର ସାଗର ବାବାଙ୍କ ଠାରୁ ଯେଉଁ ଜ୍ଞାନ ମିଳୁଛି ତାକୁ ସ୍ମରଣ କରି ବୁଦ୍ଧିକୁ ଭରପୁର ରଖିବାକୁ ହେବ। ଦେହ ଅଭିମାନରେ ଆସି କୌଣସି ପ୍ରକାରର କଥାରେ ଶ୍ୱାସରୁଦ୍ଧ ହେବା ଅନୁଚିତ। ବରଦାନ, ସର୍ବଦା ଏକରସ ସ୍ଥିତିର ଆସନ ଉପରେ ବିରାଜମାନ ରହୁଥିବା ବାପ ଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଭବ। ବିସ୍ତାର, ସବୁଠାରୁ ଶ୍ରେଷ୍ଠ ଆସନ ହେଲା ବାପ ଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହେବା। କିନ୍ତୁ ଏହି ସିଂହାସନ ଉପରେ ବସିବା ପାଇଁ ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଆସନ ଦରକାର। ଯଦି ଏହି ସ୍ଥିତିର ଆସନ ଉପରେ ସ୍ଥିତ ହୋଇପାରିବ ନାହିଁ, ତେବେ ବାପ ଦାଦାଙ୍କର ଦିଲ ରୂପୀ ସିଂହାସନ ଉପରେ ମଧ୍ୟ ସ୍ଥିତ ହୋଇପାରିବ ନାହିଁ। ସେଥିପାଇଁ ନିଜର ଭ୍ରୁକୁଟି ସିଂହାସନ ଉପରେ ଅକାଲ ମୂରତ ହୋଇ ସ୍ଥିତ ହୋଇଯାଅ। ଯଦି ଏହି ଆସନ ଉପରେ ବାରମ୍ବାର ଟଳମଳ ନ ହେବ, ତେବେ ଯାଇ ବାପ ଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହୋଇପାରିବ। ସ୍ଲୋଗାନ, ଶୁଭ ଚିନ୍ତନ ଦ୍ୱାରା ନକାରାତ୍ମକକୁ ସକାରାତ୍ମକରେ ପରିବର୍ତ୍ତନ କର। अव्यक्त इशारा ब्रह्मा बाबा निजर प्रत्येक संतानर चेहरारे प्रथमत सर्वदा आत्म अभिमानी स्थितिर स्मित हास्य देखिबाकु चाहुछंती। द्वितीयरे मुखरे सर्वदा मधुर बाणी शुणिबाकु चाहुछंती। गोटिए शब्द मध्य मधुरता बिना कुह नहीं। तुमर चेहरारे सर्वदा आत्म अभिमानी स्थिति देखाजिबा दरकार। मुखरे मधुरता रहिबा दरकार एवं मन बुद्धिरे सर्वदा शुभ भावना दयालु भावना तथा दाता पणियार भावना रही थाओ। प्रतिपादरे पितांको अनुसरण करुथाओ। एहिपरि बाप दादांकर पालनार प्रतिदान दियो। ॐ शांति।